ହଇ ଗୋ ମୋ ସୁନା ପ୍ରତିମା କେତେ ଦୂର ହେଲା?
ଏ ସାର ବୋଉ, ସବୁ ତ ସାରି ରଖିଛି, ଖାଲି ଟିକିଏ କାମ ବାକି ଅଛି। କ'ଣ କରିବି କିଛି ବୁଝି ଦିଶୁନାହିଁ। କାଲି ଅକ୍ଷୟ ତୃତୀୟା, ପ୍ରତିମା ପ୍ରତିଷ୍ଠା କାର୍ଯ୍ୟ, ଗତ ନୀତି ପୁହାଇଛି ଖାଲି ଭାରି ଭାରି। ମୁଖ ଅରବିନ୍ଦ ଗଠନ ହେବ କେଉଁ ରୂପ କିବା ଭାବ ନେହିବି ତହିଁରେ, ନପାରେ ମୁଁ ସ୍ଥିର କରି ଲଗେ।
ତୁମେ ନ ଖାଇ ନଥି ସବୁବେଳେ ଭାଳି ଭାଳି ପାଗଳ ହେଇଯିବ। ଚାଲିଲ ଚାଲ, ଖାଇକି ମଠ ଥଣ୍ଡା କରି ପ୍ରତିମା ଗଢ଼ିବେ।
ହଁ ସାର ବୋଉ, ଶିବା କୃଷ୍ଣା ସବୁ ଯାଇଛି, ପ୍ରତିମା କାର୍ଯ୍ୟ ଶେଷ ନ କଲେ ମୁଁ ଅନ୍ନ ଦଳ ସ୍ପର୍ଶ କରିବି ନାହିଁ, ଶପଥ କରିଛି।
ଜିନିଷ ଶାଳ ଘରକୁ ଗଲ।
ସାର ବୋଉ, ସାର ବୋଉ, ଏକି ଆକମ୍ବିତ ଦେଖେ ମୁହିଁ, ଦରଗଢ଼ ମୂର୍ତ୍ତି ମୋର ପୂର୍ଣ୍ଣ ବିକଶିତ ପୂର୍ଣ୍ଣ ଅବୟବେ। ଚିନ୍ତାମଣି କଲ ଦୂର ଚିନ୍ତା ମୋର କରି ଚିନ୍ତାର ବିକାଶ, କି ସୁନ୍ଦର କି ମନୋହର।
ଓ ମା ଜନେ, ପ୍ରତିମା ଗଣା ଶେଷ ହୋଇଛି ତ? ବଡ଼ ପଣ୍ଡା ସାହାନ୍ତେ ବିଜେ କରିଛନ୍ତି।
ଆସନ୍ତୁ ଆସନ୍ତୁ ବଡ଼ ପଣ୍ଡେ, ଦେବ କାର୍ଯ୍ୟ ହୋଇଛି ସମ୍ପୂର୍ଣ୍ଣ ଦେବତା ପରଶେ। ଏ କ'ଣ ପ୍ରତିହାରୀ, କେଉଁ ପରିଚିତ ଭଙ୍ଗୀ ଫୁଟି ଉଠେ ସୁବର୍ଣ୍ଣ ପ୍ରତିମା ଅଙ୍ଗେ, ମନେ ହୁଏ ଏ ତ ସେଇ ଲକ୍ଷ୍ମୀ ପ୍ରତିମୂର୍ତ୍ତି।
ଆଜ୍ଞା ସତେ ତ,
ସର୍ବନାଶ ସର୍ବନାଶ କରିଅଛ କାରିଗର ତୁମେ, ହେଲା ସ୍ୱପ୍ନ ଶ୍ରୀମତୀ ପ୍ରତିମା ପାଇଁ ଶେଷ କଲ ତୁମେ ଲକ୍ଷ୍ମୀର ପ୍ରତିମା, କାହାର କାହାର ଆଦେଶ କଲ ଏହି କୁଳଟା ପ୍ରତିମା? ଜାଣ ତୁମେ କିବା ଶାସ୍ତି କରିଛ ଯେ ଗୁରୁ ଅପରାଧ? ବଡ଼ ପଣ୍ଡେ କି ଦୁଃଖ ଗଢ଼ିବି, ଅତି ଯତ୍ନେ ଗଢ଼ିବି ମୁଁ ସୁବର୍ଣ୍ଣ ପ୍ରତିମା, ଶ୍ରୀମୁଖର କଳା କାର୍ଯ୍ୟ ଥିଲା କହିଁ ବାକି। କେତେ ଚିନ୍ତା କଲି ମୁହିଁ, କେଉଁ ରୂପେ କରିବି ମୁଁ ଶ୍ରୀମୁଖ ଗଠନ, କିବା ଭାବ ଦେବି ତହିଁ। ଏହି ଭାବେ କେତେ ମିଶି ଗଲା ମୋର ପାହି, ଅନ୍ନ ଜଳେ ଦେଇ ଜଳାମି ଜଳି, ଦେବତାର ଥିବା ମାୟା ନ ଜାଣଇ ମୁହିଁ, ପଶିଲି ମୁଁ ସ୍ୱର୍ଣ୍ଣ ଶାଳେ, ବ୍ୟାକୁଳ ଅନ୍ତରେ ଦେବେ ଏହି କ୍ଷଣି, ଅନ୍ତର୍ଯ୍ୟାମୀ ଗୋପୀନାଥ ଦେବଙ୍କ କୃପାରେ ଦେଖିଲି ମୁଁ ଦରଗଢ଼ା ମୂର୍ତ୍ତି ମୋର ହୋଇଛି ସମ୍ପୂର୍ଣ୍ଣ, ପ୍ରତିମା ଅଙ୍ଗ ଜ୍ୟୋତିରେ ଆଲୋକିତ ଏ ଦିନ କୁଟୀର। ଏଠି ଯଦି ଥାଏ କିଛି ଅପରାଧ ମୋର, ମଥାପାତି କହିବି ମୁଁ ଶାସ୍ତି।
ନା ନା, ମିଥ୍ୟା କଥା ମିଥ୍ୟା କଥା, ପୂର୍ଣ୍ଣ ପ୍ରବଞ୍ଚନା।
ନା ନା, ସତ୍ୟ ଯଦି ଗ୍ରହ ତାରା ନକ୍ଷତ୍ର ମଣ୍ଡଳୀ, ସତ୍ୟ ଯଦି ଚନ୍ଦ୍ର ସୂର୍ଯ୍ୟ ବିରାଜ ଗଗନେ, ବ୍ରାହ୍ମଣର ପଦସ୍ପର୍ଶୀ କଲି ମୁଁ ଶପଥ, ନାହିଁ ନାହିଁ ଏଠି ପ୍ରବଞ୍ଚନା ଲୋକ।
ଏଠି ପରୀକ୍ଷାରେ ନିଶେପିଲ ପ୍ରଭୁ, ପ୍ରେମମୟ ନୀଳା ତବ ପ୍ରେମ ଅବତାର, ତୁମରି ପ୍ରେମ ପ୍ରତିମା କରିଅଛ ପୂର୍ଣ୍ଣ ଦେଇ ଶେଷର ପରସ ନିଜ ହାତେ।
ଆଜି ଅକ୍ଷୟ ତୃତୀୟା, ଶୁଭ ଲକ୍ଷ୍ମୀ ହେବ ଦେବୀ ପ୍ରତିମା ପ୍ରତିଷ୍ଠା, ଧନ୍ୟ ଗୋପୀନାଥ ତୁମ୍ବ ଲୀଳା ମାନବର ଜ୍ଞାନର ଅତୀତ, ହେଲା ସ୍ୱପ୍ନ ଶ୍ରୀମତୀ ପ୍ରତିମା କରାଓ ପ୍ରତିଷ୍ଠା, ମାତ୍ର ପରିଶେଷେ ଶ୍ରୀମତୀ ପ୍ରତିମା ହେଲା ଲକ୍ଷ୍ମୀର ପ୍ରତିମା। ଅନ୍ଧ ମାନବ କି ବୁଝିବୁ ଦେବତାର ମାୟା?
ଆଜ୍ଞା ବଡ଼ ପଣ୍ଡେ, ସେଇ ପାଗଳା ନସୀମା ଆଉ ତା ବାପ ଯେମାନେ କି ବାସନ୍ଦ ହୋଇଥିଲେ, ସେମାନେ ଦେଉଳ ଭିତରକୁ ପଶି ଆସୁଛନ୍ତି, ଆଦୌ ମାନୁନାହାନ୍ତି।
ଛାଡ଼ି ଦିଅ ଛାଡ଼ି ଦିଅ ରେ ସିପାହୀ, ଯାହାର ଦୁଇଟା ଆଜି ବିରାଜିତ ନଟବର ଦାମେ, ସେ କରି ତାରେ ବାସନ୍ଦ ସେ ମହା ମାନବେ।
ସେଇ କାଳିଆ ଚୋରଟ ମୋର ହରିଅଛି ଦୟରତନେ,
ମହାପାତ୍ରେ ଚାହିଁ ଦେଖ କାହା ବାମେ, ସ୍ୱର୍ଣ୍ଣ ଲକ୍ଷ୍ମୀ ତବ ପାଉଅଛି ପୂଜା, ଥିବା ପ୍ରୟୋଜନ ରକ୍ତ ମାଂସେ ଗଢ଼ା ଲକ୍ଷ୍ମୀରେ କୁମ୍ଭର, ବୃନ୍ଦାବନ ଧାମ ଛାଡ଼ି ସାକ୍ଷୀ ଦେବା ପାଇଁ ପ୍ରେମର ଦେବତା ଆଜି ଏବ କୁଳ ବନେ, କଲେ ଯେଉଁ ପ୍ରେମମୟ ନୀଳାର ପ୍ରକଟ, ସେଇ ଚୋରେ ପାରୁଛନ୍ତି ବାନ୍ଧି ଭକତି ରଖିବେ, ଯୁଗେ ଯୁଗେ ଯିବେ ବନ୍ଧା ତୁମ୍ଭରି ପାଖରେ ରାଧା ଦାମୋଦର ରୂପେ।
ଲକ୍ଷ୍ମୀ ବୋଉ, ଲକ୍ଷ୍ମୀ ବୋଉ,
ଦେଖିଲୁ ଦେଖ ଯେମିତି ଠାକୁରଙ୍କ ବାହାରେ ରହି ନକି ମୋର ଠିକ କନ୍ୟାଟି ପରି ଦିଶୁଛି।
ଏ ଉରୁଳି ପକାମ କାଳିଦିଅମ ନାଚମ ଗାମ ବଡ଼ ପଣ୍ଡେ ଆଜି ପରାମ ନକିର ବାହାଘର
ମହାପାତ୍ରେ ଖର୍ଚ୍ଚର ଉନ୍ମାଦ ହୁଅ ନା। ଦେଖ ତୁମେ ସ୍ୱାମୀ ସ୍ତ୍ରୀ ଉଭୟ ମହାଭାଗ୍ୟବାନ, ଆଜି ତୁମର ଜୀବନ ଧନ୍ୟ ଜନ୍ମ ସାର୍ଥକ। ଯେଉଁ ଲକ୍ଷ୍ମୀକୁ ସମାଜ ତ୍ୟାଗ କରିଥିଲା ସେ ଆଜି ସମାଜର ପୁଚ୍ଛା ଜଗତର ପୁଚ୍ଛା। ଯାହାର କଳଙ୍କ ଗାଥା ରଖିଥିଲେ ଜଣେ, ଆଜି ତାହାରି ପବିତ୍ର କାହାଣୀ ସୁବର୍ଣ୍ଣ ଅକ୍ଷରେ ଲେଖା ରହିଲା ବିଶ୍ୱରେ ବିରାଜିତ ସେଇ ଆଜି ରାଧା ଦାମୋଦର ରୂପେ। ଜୟ ବୃନ୍ଦାବନ ବିହାରୀ ରାଧା ଦାମୋଦରଙ୍କ, ଜୟ ସାକ୍ଷୀ ଗୋପାଳଙ୍କ।
ପାଇ ତୁମ ରୂପ ଭାଇ।